ଆରେ କୋଉ ଝିଅ କଥା କହୁଛ?
ହେ ପ୍ରଭୁ,
କେବେ ଦବୁ
ମାଲ ମହୁ?
ଆଉ ରୁହ, ଗଳି ଗଳିରେ ସିଆଡେ ଦେଖୁନ।
ହେଲେ ନାନୀଙ୍କ ହାଟକୁ
ନାଇଁ ତ ଘରକୁ।
ଶୁଣୁ, ଘର ତ କେହି ନାହାନ୍ତି, ଫାଙ୍କା ଅଛି। ଆଉ
ଜୋତା ଖୋଲିବି କି?
କାଇଁ ମୁଁ କଣ ମନ୍ଦିର ଗୁଡା କୁଛି, ମୁଁ ବା ଘରକୁ ଡାକୁଛି।
ଦେଖିବୁ ଏଇନା?
ହଁ, ମୁଁ ତ ସେଇ ଦେଖିବା ନାଗି ବସିଛି, ଦେଖଉନୁ। କଣ କହିଲା ସେ?
ସାନୁ।